ओम शांति।
29/5/2026 रो महावाक्य बाबा कहचंती, मिठे बच्चे एही पुरुणा दुनिया बा देहधारीको सहित केबे भी मन लगाओ नाही। जदि मन लगाइल तेबे भाग्य हराई देबो। प्रश्न अछि, बाबा पिलामानंकु एही नाटकर केउ गुह्य रहस्य सुनाउछन्ति? उत्तर, पिलामाने एबे एही नाटक समाप्त हेबाकु जाउछि, सेथिपाई सबु आत्मा मानंकु एठारे उपस्थित हेबाकु पड़िबो। सबु धर्मर आत्मा माने एबे एठारे उपस्थित हेबे, काहेकिना समस्तंकर पिता एठारे उपस्थित होइअछन्ति। समस्तंकु बाबांकु सलाम करिबा पाई अर्थात सम्मान देबा पाई एठाकु आसिबाकु ही पड़िबो। सर्वधर्मर आत्मा माने एठारु मनमना भवर मंत्र नै घरकु जिबे। सेमाने मध्याजी भव मंत्रकु धारण करी चक्रवर्ती राजा हेबे नाही। गीत अछि, दिल का सहारा टूट ना जाए। ओम शांति। सबु सेवा केन्द्रर संतान माने गीत शुणिले। तुमे माने आजि शुणुच, अन्य पिला माने 2-4 दिन परे शुणिबे। जदि पुरुणा दुनिया पुरुणा शरीरे मन लगाइब तेबे भाग्य हराइब, कारण एही शरीर एही पुरुणा दुनियार अटे। जदि देह अभिमानी हेब ताहेले एते श्रेष्ठ भाग्य जाकि एबे गढ़ा हेइछि ताहा हराइबाकु पड़िबो। एबे तुमे माने भाग्यहीनरु भाग्यवान हेउछ, सेथिपाई जेते दूर संभव केवल बाबांकु मने पकाओ, जे कि बेहद्र संपत्ति देउछंती। बाबांकु एवं संपत्तिकु मने पकाओ। एही पुरुणा दुनियारे आउ बाकी अल्प समय अछि। एही समय भितरे तुमको पुरुषार्थ करी सर्वगुण संपन्न निश्चित हेबाकु पड़िबो। बहुत अछंती जेउ माने पवित्र बि रहुछंती, आउ केही केही बारंबार विकारग्रस्त भी हेइ जाउछंती। बाबा कहुछंती तुमको बाबांको सहित सेवारे साथी हेबा उचित। एहा बहुत बड़ सेवा, एते बड़ दुनिया को पतितरु पावन करिबाकु हेबो। एमिति भी नुहे जे समस्ते बाबांको सहयोग करिबे। जेउ माने कल्प पूर्वरु सहयोग देइथिले ब्राह्मण कुल भूषण ब्रह्मा कुमार कुमारी होइछंती, सेइ माने ही बुद्धिवान हेबे। प्रजापिता ब्रह्मांकर नामर त गायन रहिछि, ब्रह्मांकर संतान मानंकु निश्चित ब्रह्मा कुमार बा कुमारी ही कुहाजिबो। तेबे सेमाने अतीतर थिले निश्चित, आदि देवंकु मध्य मने पकाउछंती। जेउ जिनिष अतीतरे थिला ताहा पुणी निश्चित हेब, एही कथा तुमे जानिछ। सत्ययुग हेला पुणी अतिवाहित हे जाउछि, सेठारे आदि सनातन देवी देवता मानंकर राज्य थिला जाकि एबे नाही। देवी देवता माने जेउ माने कि पवित्र प्रवृत्ति मार्गर थिले सेमाने राज्यत्व करुथिले, सेमाने एबे 84 जन्मर शेषरे अछन। एबे ना सेमाने पवित्र अछंती ना तांकर सही राज्यत्व अछि, पतित हेइ जाइछंती। पुणी बाबा आसीछंती पावन करिबा पई, कहुछंती पतित मानंक सहित बुद्धि जोग लगाओ नाही, केवल एकमात्र बाबांकु मने पकाओ। तुमे जानिच आमे बाबांक मतरे चाली बाबांक ठारु संपत्ति नेउछु, किपरि संपत्ति पाइबाकु हेबो ताहार उपाय मध्य बाबा सुनाउछंती। मनुष्य तो अनेक प्रकार रो उपाय मान रचना करुछंती, केही विज्ञान रो अहंकारी तो केही डाक्तरी विद्यार अहंकारी अछंती। खबर कागज रे लेखुछंती मनुष्य रो हार्ट जदि खराब हो जाए तेबे आउ कौनसी प्लास्टिक रो हार्ट तैयारी करी लगाई पारिबो, असली को बाहर करी नकली को चलाउछंती। एहा मध्य केते बड़ दक्षता अटे, एहाला अल्प कालर सुख पाइबा पाई।
କାଲି ଯଦି ମରିଯିବ ତେବେ ଶରୀର ତ ପାଉଁଶ ହେଇଯିବ, ପ୍ରାପ୍ତି ତ କିଛି ହେଉନାହିଁ, ଅଳ୍ପ କାଳ ପାଇଁ ମିଳିଲା। ବିଜ୍ଞାନ ଦ୍ୱାରା ବହୁତ କିଛି ଚମତ୍କାର କରି ଦେଖାଉଛନ୍ତି, ତାହା ମଧ୍ୟ ଅଳ୍ପ କାଳ ପାଇଁ। ଏଠାରେ ତ ବିଲକୁଲ ଅଲଗା କଥା। ପବିତ୍ର ଆତ୍ମା 84 ଜନ୍ମ ନେଇ ଏବେ ପତିତ ହେଇଯାଇଛି। ସେହି ପତିତ ଆତ୍ମାଙ୍କୁ କେବଳ ବାବାଙ୍କ ବିନା ଆଉ କେହି ପୁଣି ପବିତ୍ର କରିପାରିବେ ନାହିଁ। ସେ ଜଣକର ହିଁ ଗାୟନ ରହିଛି, ସେ ସମସ୍ତଙ୍କର ପତିତ ପାବନ, ସମସ୍ତଙ୍କର ସଦ୍ଗତି ଦାତା, ସମସ୍ତଙ୍କ ଉପରେ ଦୟାଦୃଷ୍ଟି ରଖିଲା ବାଲା, ସର୍ବୋଦୟ ଲିଡର ଅର୍ଥାତ୍ ସମସ୍ତଙ୍କ ଉପରେ ଦୟା କଲାବାଲା ଅଟନ୍ତି। ମଣିଷ ନିଜକୁ ସର୍ବୋଦୟା ଲିଡର ବୋଲି ବୁଲାଉଛନ୍ତି। ତେବେ ସର୍ବ ଅର୍ଥାତ୍ ସେଥିରେ ସମସ୍ତେ ଆସିଯାଉଛନ୍ତି। ସମସ୍ତଙ୍କୁ ଦୟା କଲାବାଲା ତ ଏକମାତ୍ର ଭଗବାନଙ୍କ ପାଇଁ ଗାୟନ ରହିଛି, ଯାହାକୁ ଦୟାବାନ ପରମାନନ୍ଦ ବୋଲି କୁହାଯାଉଛି। ବାକି ମନୁଷ୍ୟ କ'ଣ ସମସ୍ତଙ୍କ ଉପରେ ଦୟା କରିପାରିବ? ମନୁଷ୍ୟ ନିଜ ଉପରେ ବି ଦୟା କରିପାରୁନାହିଁ, ତେବେ ଅନ୍ୟ ଉପରେ କ'ଣ ଦୟା କରିବ? ମନୁଷ୍ୟ ଅଳ୍ପ କାଳ ପାଇଁ ଦୟା କରି ସେଥିପାଇଁ ନିଜର କେତେ ବଡ଼ ବଡ଼ ନାମ ରଖିଦେଇଛନ୍ତି। ଏବେ ବାବା କହୁଛନ୍ତି, ତୁମକୁ ସଦା ସୁଖୀ ଏବଂ ସଦା ସମ୍ପତ୍ତିବାନ ହେବା ପାଇଁ ଏତେ ସହଜ ଉପାୟ ବତାଉଛି। ଉପାୟ ତ ବିଲକୁଲ ସହଜ, କେବଳ ମୋତେ ମନେ ପକାଅ, କାହିଁକି ନା ତୁମେ ମୋତେ ହିଁ ଭୁଲି ଯାଇଛ। ସତ୍ୟ ଯୁଗରେ ତ ତୁମେ ସୁଖୀ ରହୁଛ, ସେଥିପାଇଁ ମୋତେ ମନେ ପକାଉ ନାହ। ତୁମର 84 ଜନ୍ମର ଇତିହାସ ଭୂଗୋଳ ତୁମକୁ ଶୁଣାଇ ଦେଉଛି। ତୁମେ ଏଇଭଳି ରାଜ୍ୟ କରୁଥିଲ, ସଦା ସୁଖୀ ଥିଲ, ପୁଣି ଦିନକୁ ଦିନ ତଳକୁ ଖସି ଖସି ତମ ପ୍ରଧାନ ଦୁଃଖୀ ପତିତ ହେଇଯାଇଛ। ଏବେ ବାବା ପୁନର୍ବାର ତୁମ ପିଲାମାନଙ୍କୁ କଳ୍ପ ପୂର୍ବ ଭଳି ସମ୍ପତ୍ତି ଦେଉଛନ୍ତି। ଯେଉଁମାନେ କଳ୍ପ କଳ୍ପ ଆସି ସମ୍ପତ୍ତି ନେଉଛନ୍ତି, ସେମାନେ ଶ୍ରୀମତରେ ଚାଲୁଛନ୍ତି। ଶ୍ରୀମତ ହିଁ ହେଉଛି ବାପଦାଦାଙ୍କର ମତ, ତାଙ୍କ ଛଡ଼ା ଶ୍ରୀମତ କେଉଁଠୁ ମିଳିବ? ବାବା କହୁଛନ୍ତି, ତୁମେ ବିଚାର କର, ଏହି ଦକ୍ଷତା କାହା ପାଖରେ ଅଛି, କାହା ପାଖରେ ନାହିଁ। କାହାକୁ ବିଶ୍ୱର ମାଲିକ କରିବା ତାର ଉପାୟ ବାବା ହିଁ ଶୁଣାଉଛନ୍ତି, କହୁଛନ୍ତି ଏହା ଛଡ଼ା ଆଉ କୌଣସି ଉପାୟ ନାହିଁ। ପତିତ ପାବନ ବାବା ହିଁ ଉଚ୍ଚ ପଦ ପାଇବା ପାଇଁ ଜ୍ଞାନ ଦେଉଛନ୍ତି। ଏମିତି ନୁହେଁ ଯେ କେବଳ ସୃଷ୍ଟି ଚକ୍ରର ଜ୍ଞାନକୁ ଜାଣିଗଲେ ତୁମେ ପବିତ୍ର ହେଇଯିବ। ବାବା କହୁଛନ୍ତି, ମୋତେ ମନେ ପକାଅ, ଏହି ଯୋଗ ଅଗ୍ନି ଦ୍ୱାରା ତୁମର ଆତ୍ମାରୂପୀ କଳସୀ ଯାହାକି ପାପରେ ପୂର୍ଣ୍ଣ ହେଇଯାଇଛି ତାହା ପବିତ୍ର ହେଇଯିବ। ବାବା କହୁଛନ୍ତି, ତୁମେ ହିଁ 84 ଜନ୍ମ ନେଇ ବହୁତ ପତିତ ହେଇଯାଇଛ, ଆଜିକାଲି ତ ପୁଣି ନିଜକୁ ଶିବଅହମ୍ ତତ୍ତ୍ୱତମ୍ କହିଦେଉଛନ୍ତି, ନଚେତ କହୁଛନ୍ତି ତୁମେ ପରମାତ୍ମାଙ୍କର ରୂପ, ଆତ୍ମା ହିଁ ପରମାତ୍ମା ଅଟେ। ଏବେ ବାବା ଆସିଛନ୍ତି, ତୁମେ ଜାଣିଛ ସମସ୍ତଙ୍କୁ ଶିବ ବାବାଙ୍କର ପରିଚୟ ଦେବାକୁ ହେବ। ସମସ୍ତଙ୍କର ସଦ୍ଗତି ଦାତା କେବଳ ଏକା ପରମପିତା ପରମାତ୍ମା ହିଁ ଅଟନ୍ତି। ଶିବଙ୍କର ମନ୍ଦିର ଅଲଗା ତିଆରି ହେଉଛି, ଶଙ୍କରଙ୍କର ରୂପ ହିଁ ଅଲଗା ଅଟେ, ପ୍ରଦର୍ଶନୀରେ ମଧ୍ୟ ଦେଖେଇବାକୁ ପଡ଼ିଥାଏ। ଶିବ ନିରାକାର, ଶଙ୍କର ଆକାରୀ ଦେବତା ଅଟନ୍ତି, କୃଷ୍ଣ ତ ପୁଣି ସାକାରୀ ଅଟନ୍ତି, ତାଙ୍କ ସହିତ ରାଧାଙ୍କୁ ଦେଖେଇବା ଠିକ୍ ହେବ। ତେବେ ପ୍ରମାଣିତ ହେଇଯିବ ଯେ ଏହି ଦୁଇ ଜଣ ପୁଣି ଲକ୍ଷ୍ମୀ ନାରାୟଣ ହେବେ। କୃଷ୍ଣ ତ ଦ୍ୱାପରରେ ଗୀତା ଶୁଣେଇବା ପାଇଁ ଆସନ୍ତି ହିଁ ନାହିଁ। ପତିତମାନେ କଳିଯୁଗର ଶେଷରେ ଥାନ୍ତି ଏବଂ ପବିତ୍ର ଆତ୍ମାମାନେ ସତ୍ୟଯୁଗରେ ଥାନ୍ତି। ତେବେ ବାବା ନିଶ୍ଚିତ ସଙ୍ଗମ ଯୁଗରେ ହିଁ ଆସିବେ, ଏହି କଥା ବାବା ଜାଣିଛନ୍ତି। ସିଏ ହିଁ ତ୍ରିକାଳଦର୍ଶୀ ଅଟନ୍ତି, କୃଷ୍ଣଙ୍କୁ ତ୍ରିକାଳଦର୍ଶୀ କୁହାଯିବ ନାହିଁ। ସିଏ କ'ଣ କେବେ ତିନି କାଳର ଜ୍ଞାନ ଶୁଣାଇ ପାରିବେ? ତାଙ୍କୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ହିଁ ଜଣା ନାହିଁ। କହୁଛନ୍ତି ସିଏ ତ ଛୋଟ ପିଲା ଥିଲେ, ଦୈବୀ ରାଜକୁମାର ରାଜକୁମାରୀମାନେ କଲେଜକୁ ପଢ଼ିବାକୁ ଯାଇଥାନ୍ତି। ପୂର୍ବରୁ ଏଠାରେ ମଧ୍ୟ ରାଜକୁମାର ରାଜକୁମାରୀମାନଙ୍କର ସ୍ୱତନ୍ତ୍ର କଲେଜ ଥିଲା, ଏବେ ତ ସମସ୍ତଙ୍କ ପାଇଁ ସମାନ ହେଇଗଲାଣି। କୃଷ୍ଣ ରାଜକୁମାର ଥିଲେ, ସେଠାରେ ଆହୁରି ମଧ୍ୟ ରାଜକୁମାର ରାଜକୁମାରୀ ଥିବେ, ଏକାଠି ପାଠ ପଢୁଥିବେ। ସେଠାରେ ତ ଦୁନିଆ ହିଁ ନିର୍ବିକାରୀ ଅଟେ। ଏକମାତ୍ର ଶିବ ବାବା ହିଁ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି। ମନୁଷ୍ୟ ସମସ୍ତଙ୍କର ସଦ୍ଗତିଦାତା ହେଇପାରିବ ନାହିଁ। ବାବା ହିଁ ଆସି ସମସ୍ତଙ୍କୁ ମୁକ୍ତି, ଜୀବନ ମୁକ୍ତି ଦେଇଥାନ୍ତି। ଏ କଥା ମଧ୍ୟ ବୁଝାଇ ଦିଆଯାଉଛି ଯେ ଦେବତାମାନଙ୍କର ରାଜ୍ୟରେ ଅନ୍ୟ କୌଣସି ବି ଧର୍ମ ନଥିଲା। ଅନ୍ୟ ଧର୍ମ ଅବଲମ୍ବୀ ମାନେ ତ ସୃଷ୍ଟିର ଅଧା ସମୟରେ ହିଁ ଆସୁଛନ୍ତି, ତେବେ ସେମାନେ ସତ୍ୟଯୁଗରେ କିପରି ରହିପାରିବେ? ସେମାନେ ତ ହେଉଛନ୍ତି ହଟଯୋଗୀ, ନିବୃତ୍ତି ମାର୍ଗୀ। ସେମାନେ ରାଜଯୋଗକୁ ତ ବୁଝିପାରିବେ ନାହିଁ। ଏହି ରାଜଯୋଗ ପ୍ରବୃତ୍ତି ମାର୍ଗୀଙ୍କ ପାଇଁ। ଭାରତ ପବିତ୍ର ପ୍ରବୃତ୍ତି ମାର୍ଗରେ ଥିଲା, ଏବେ କଳିଯୁଗରେ ତୁମେ ପତିତ ପ୍ରବୃତ୍ତି ମାର୍ଗର ହେଇଯାଇଛ। ଭଗବାନ ଉବାଚ, କେବଳ ମତେ ହିଁ ମନେ ପକାଓ। ପୁରୁଣା ଦୁନିଆ ଅଥବା ଦେହର ସମ୍ବନ୍ଧ ସହିତ ମନ ଲଗାଇଲେ ଭାଗ୍ୟ ହରାଇବାକୁ ପଡ଼ିବ। ବହୁତ ଆତ୍ମା ଭାଗ୍ୟ ହରାଇଥାନ୍ତି। ଯଦି କୌଣସି ଅକର୍ତ୍ତବ୍ୟ ଅର୍ଥାତ୍ ପାପ କର୍ମ କରୁଥିବ, ତେବେ ଅନ୍ତିମ ସମୟରେ ତାହା ସବୁ ସମ୍ମୁଖକୁ ଆସିବ, ସାକ୍ଷାତକାର ହେବ। କେତେକ ପିଲା ବହୁତ କଥା ଲୁଚାଇଥାନ୍ତି। ଏହି ଜନ୍ମରେ କରିଥିବା ପାପକର୍ମ ବାବାକୁ ଶୁଣାଇ ଦେବା ଦ୍ୱାରା ଅଧା ଦଣ୍ଡରୁ ମୁକ୍ତ ହୋଇଯିବ, କିନ୍ତୁ ଲଜ୍ଜା ଲାଗିବା କାରଣରୁ ଶୁଣାଉ ନାହାନ୍ତି। ଖରାପ କାମ ତ ବହୁତ କରୁଛନ୍ତି। ସ୍ମୃତି ତ ରହିଥାଏ ଯେ ଶୁଣାଇ ଦେବା ଦ୍ୱାରା ମୁକ୍ତ ହୋଇପାରିବ। ବାବା ଅବିନାଶୀ ଡାକ୍ତର ଅଟନ୍ତି। ଲଜ୍ଜା କାରଣରୁ ଯଦି ଡାକ୍ତରଙ୍କୁ ରୋଗ ବିଷୟରେ ନ ଶୁଣାଇବ, ତେବେ ସେଥିରୁ ମୁକ୍ତ ହେବ କିପରି? ଯଦି କୌଣସି ବି ବିକର୍ମ କରି ଦେଉଛ, ତେବେ ଶୁଣାଇ ଦେବା ଦ୍ୱାରା ଅଧା କ୍ଷମା ହୋଇଯିବ, ନ ଶୁଣାଇବା ଦ୍ୱାରା ତାହା ବୃଦ୍ଧି ହୋଇଚାଲିବ, ଅଧିକରୁ ଅଧିକ ଛନ୍ଦି ହୋଇଯିବ, ତାପରେ ଭାଗ୍ୟ ହରାଇ ଦୁର୍ଭାଗ୍ୟଶାଳୀ ହୋଇଯିବ। ବାବା କହୁଛନ୍ତି, ଦେହ ସହିତ ମଧ୍ୟ ସମ୍ବନ୍ଧ ରଖ ନାହିଁ, ସର୍ବଦା କେବଳ ମତେ ହିଁ ମନେ ପକାଅ, ତେବେ ତୁମ ଦ୍ୱାରା କୌଣସି ଖରାପ କର୍ମ ହେବ ନାହିଁ। ଇଏ ଧର୍ମ ରାଜ ମଧ୍ୟ ଅଟନ୍ତି, ତେବେ ଏହାଙ୍କୁ ଯଦି ଲୁଚାଇବ, ତେବେ ସବୁଠାରୁ ଅଧିକ ଦଣ୍ଡର ଅଧିକାରୀ ହେବ। ସମୟ ଯେତେ ପାଖେଇ ଆସିବ, ସେତେ ସମସ୍ତଙ୍କୁ ସାକ୍ଷାତକାର ହେବ। ଏବେ ସମସ୍ତଙ୍କର ବିନାଶର ସମୟ ଉପସ୍ଥିତ। ସମସ୍ତେ ପତିତ ଅଟନ୍ତି। ପାପର ଦଣ୍ଡ ନିଶ୍ଚିତ ମିଳିଥାଏ। ଯେପରି ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଥାଏ, ସେହିପରି ଗୋଟିଏ ସେକେଣ୍ଡରେ ଦଣ୍ଡର ଅନୁଭୂତି ଏଭଳି ହେବ ଯେପରି ବହୁତ ସମୟରୁ ଦଣ୍ଡ ଭୋଗ କରି ଆସୁଛନ୍ତି। ଏହା ବହୁତ ସୂକ୍ଷ୍ମ ପ୍ରକ୍ରିୟା ଅଟେ। ବର୍ତ୍ତମାନ ସମସ୍ତଙ୍କର ବିନାଶ ଏବଂ ଶେଷ ବିଚାର ହେବାର ସମୟ ଅଟେ। ଦଣ୍ଡ ତ ନିଶ୍ଚିତ ଭୋଗିବାକୁ ହେବ। ପୁଣି ସମସ୍ତ ଆତ୍ମା ପବିତ୍ର ହୋଇ ଚାଲିଯିବେ। ବାବା ହିଁ ଆସି ପତିତ ଆତ୍ମାମାନଙ୍କୁ ପବିତ୍ର କରୁଛନ୍ତି। ବାବାଙ୍କ ବିନା ଏ ଶକ୍ତି ଆଉ କାହାର ନାହିଁ। 63 ଜନ୍ମ ପାପ କରି ଏବେ ତୁମର ପାପର କଳସୀ ପୂର୍ଣ୍ଣ ହୋଇଗଲାଣି। ମାୟାର ଗ୍ରହଣ ସମସ୍ତଙ୍କୁ ଲାଗିଯାଇଛି। ସବୁଠାରୁ ବଡ଼ ଗ୍ରହଣ ତୁମ ଉପରେ ଲାଗିଛି। ସର୍ବଗୁଣ ସମ୍ପନ୍ନ ତୁମେ ହିଁ ଥିଲ ଏବଂ ଗ୍ରହଣ ମଧ୍ୟ ତୁମକୁ ଲାଗିଛି। ଜ୍ଞାନ ମଧ୍ୟ ଏବେ ତୁମେ ପିଲାମାନଙ୍କୁ ମିଳିଛି। ବାବା ଶୁଣାଉଛନ୍ତି, ତୁମେମାନେ ଭାରତର ମାଲିକ ଥିଲ ଏବଂ 84 ଜନ୍ମ ମଧ୍ୟ ତୁମେମାନେ ଭୋଗ କରିଛ। ବାବା କିପରି ସିଧା ସଳଖ ଭାବରେ ବୁଝାଉଛନ୍ତି କି ତୁମେମାନେ ବାସ୍ତବରେ ଦେବୀ ଦେବତା ଧର୍ମର ଥିଲ, ପୁଣି ପତିତ ହେବା କାରଣରୁ ନିଜକୁ ହିନ୍ଦୁ କହୁଛ। ହିନ୍ଦୁ ଧର୍ମ ତ କେହି ସ୍ଥାପନା କରିନାହାନ୍ତି। ମଠ ପନ୍ଥ ମାନଙ୍କର ରାଜବଂଶ କୁହାଯିବ ନାହିଁ। ରାଜବଂଶ ରାଜାମାନଙ୍କର ହେଇଥାଏ। ଲକ୍ଷ୍ମୀ ନାରାୟଣ ଦି ଫାଷ୍ଟ, ସେକେଣ୍ଡ, ଥାର୍ଡ, ପ୍ରଥମ, ଦ୍ୱିତୀୟ, ତୃତୀୟ, ଏଇଭଳି ରାଜତ୍ୱ ଚାଲିଥାଏ। ଏ କଥା ମଧ୍ୟ ନିଶ୍ଚିତ ଯେ ପବିତ୍ରରୁ ପତିତ ହେବାକୁ ହିଁ ପଡ଼ିବ। ପତିତ ହେବା କାରଣରୁ ନିଜକୁ ଦେବୀ ଦେବତା କହିପାରି ନଥାନ୍ତି। ତୁମେ ବୁଝୁଛ ଯେ ଆମେ ପୂଜ୍ୟ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ, ଏବେ ନିଜ ଧର୍ମର ତ୍ରକୁ ହିଁ ପୂଜା କରୁଛନ୍ତି। କେବଳ ଏତିକି ଭୁଲି ଯାଇଛନ୍ତି ଯେ ଆମେ ପୂଜ୍ୟ ଦେବୀ ଦେବତା ଥିଲୁ, ଏବେ ପୂଜାରୀ ହେଇଯାଇଛୁ। ଏବେ ତୁମେ ଜାଣୁଛ ବାବା ହିଁ ସମ୍ପତ୍ତି ଦେଇଥିଲେ, ପୁଣି ଯେତେବେଳେ ଆମେ ପତିତ ହେଲୁ ସେତେବେଳେ ନିଜର ମୂର୍ତ୍ତିକୁ ପୂଜା କରିଲୁ, ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ। ଏହି କଥା ଭାରତବାସୀଙ୍କ ବ୍ୟତୀତ ଅନ୍ୟ କାହା ପାଇଁ କୁହାଯାଇ ପାରିବ ନାହିଁ। ବାବା ହିଁ ଭାରତକୁ ଆସି ପୁନର୍ବାର ସେଇଭଳି ଦେବତା କରିବା ପାଇଁ ଜ୍ଞାନ ଦେଉଛନ୍ତି, ବାକି ସମସ୍ତେ ହିସାବ କିତାବ ଯୁକ୍ତ କରି ଘରକୁ ଫେରିଯିବେ। ଆତ୍ମାମାନେ ସମସ୍ତେ ବାବାଙ୍କୁ ଡାକିବାରେ ଲାଗିଛନ୍ତି, ହେ ଈଶ୍ୱର ପିତା। ଏହା ମଧ୍ୟ ବୁଝିବାର କଥା, ଏହି ସମୟରେ ତୁମର ତିନି ଜଣ ପିତା ଅଛନ୍ତି। ଜଣେ ହେଲେ ଶିବ ବାବା, ଦ୍ୱିତୀୟରେ ଲୌକିକ ପିତା, ଏବଂ ଇଏ ହେଲେ ଅଲୌକିକ ପିତା, ପ୍ରଜାପିତା ବ୍ରହ୍ମା। ବାକି ଆଉ ସମସ୍ତଙ୍କର ଦୁଇ ଜଣ ପିତା ଅଛନ୍ତି, ଲୌକିକ ଏବଂ ପାରଲୌକିକ। ସତ୍ୟ ଯୁଗରେ କେବଳ ଜଣେ ଲୌକିକ ପିତା ହିଁ ଥାନ୍ତି, ସେମାନେ ପାରଲୌକିକ ପିତାଙ୍କୁ ଜାଣନ୍ତି ହିଁ ନାହିଁ। ସେଠାରେ ତ ସୁଖ ହିଁ ସୁଖ, ତେବେ ପାରଲୌକିକ ପିତାଙ୍କୁ କାହିଁକି ସ୍ମରଣ କରିବେ? ଦୁଃଖରେ ସମସ୍ତେ ସ୍ମରଣ କରିଥାନ୍ତି। ଏଠାରେ ପୁଣି ତୁମର ତିନି ଜଣ ପିତା ତ ହେଇଯାଇଛନ୍ତି, ଏହା ମଧ୍ୟ ବୁଝିବାର କଥା। ସେଠାରେ ମାନେ ସ୍ୱର୍ଗରେ ଆତ୍ମ ଅଭିମାନୀ ହୋଇ ରହିଥାନ୍ତି, ପୁଣି ଧୀରେ ଧୀରେ ଦେହ ଅଭିମାନୀ ହେଇଯାନ୍ତି। ଏଠାରେ ତୁମେ ଆତ୍ମ ଅଭିମାନୀ ସହିତ ପରମାତ୍ମା ଅଭିମାନୀ ମଧ୍ୟ ଅଟ। ତୁମର ଶୁଦ୍ଧ ଅଭିମାନ ମଧ୍ୟ ରହିଛି ଯେ ଆମେ ସମସ୍ତେ ବାବାଙ୍କର ସନ୍ତାନ, ତାଙ୍କଠାରୁ ସମ୍ପତ୍ତି ନେଉଛୁ, ସିଏ ଆମର ପିତା, ଶିକ୍ଷକ, ସଦ୍ଗୁରୁ ଅଟନ୍ତି। ତାଙ୍କର ଏହି ମହିମା ମଧ୍ୟ ବୁଝେଇବାକୁ ପଡିବ, ସିଏ ହିଁ ଆସି ସବୁ ପିଲାମାନଙ୍କୁ ସମ୍ପତ୍ତି ଦେଉଛନ୍ତି। ସତ୍ୟ ଯୁଗରେ ତୁମ ପାଖରେ ସମ୍ପତ୍ତି ଥିଲା, ପୁଣି 84 ଜନ୍ମ ଭୋଗ କରି ହରାଇ ଦେଇଛ। ଏବେ ସେହି କଥା ବୁଝେଇବା କେତେ ସହଜ ଅଟେ। ବାବାଙ୍କୁ କୁହାଯାଉଛି ପତିତ ପାବନ, ସମସ୍ତଙ୍କର ସଦ୍ଗତି ଦାତା। ଏହି ଦୁନିଆ ହିଁ ପତିତ ମାନଙ୍କର ଅଟେ, ତେଣୁ ଏଠାରେ କେହି କାହାର ସଦ୍ଗତି ପରି କରିପାରିବେ? କେହି ଯଦି ବହୁତ ଶାସ୍ତ୍ର ଆଦି ପଢିଥାନ୍ତି ତେବେ ଅନ୍ତମତି ସ୍ୱଗତି, ଅର୍ଥାତ୍ ଅନ୍ତିମ ସ୍ଥିତି ଅନୁସାରେ ପରବର୍ତ୍ତୀ ଜନ୍ମ ହେଇଥାଏ, ପୁଣି ବାଲ୍ୟ ଅବସ୍ଥାରୁ ହିଁ ଶାସ୍ତ୍ର ଆଦି ମୁଖସ୍ଥ ହେଇଯାଇଥାଏ। ବାବା ତୁମ ପିଲାମାନଙ୍କୁ କେତେ ମିଠା ମିଠା କଥା ଶୁଣାଉଛନ୍ତି। ପିଲାମାନେ, ତୁମେମାନେ ତମ ପ୍ରଧାନ ହେଇଯାଇଛ, ଏବେ ପୁଣି ବାବାଙ୍କୁ ମନେ ପକାଅ, ତେବେ ବିକାରର ଖାଦ ବାହାରିଯିବ। ଏବେ ନାଟକ ଶେଷ ହେବାକୁ ଯାଉଛି, ସମସ୍ତଙ୍କୁ ଏଠାରେ ଉପସ୍ଥିତ ହେବାକୁ ପଡିବ। ଯୀଶୁଖ୍ରୀଷ୍ଟ ଆଦି ସମସ୍ତଙ୍କର ଆତ୍ମା ଏଇଠାରେ ଉପସ୍ଥିତ ଅଛନ୍ତି, ସେମାନେ ମଧ୍ୟ ବାବାଙ୍କ ସମ୍ମୁଖକୁ ନମସ୍କାର କରିବା ପାଇଁ ଆସିବେ। ସେମାନଙ୍କୁ ତ ଚକ୍ରବର୍ତ୍ତୀ ରାଜା ହେବାର ନାହିଁ, କେବଳ ବାବାଙ୍କୁ ମନେ ପକାଇବେ, ମନ୍ମନା ଭବର ମନ୍ତ୍ର ସାଥିରେ ନେଇଯିବେ। ତୁମର ହେଲା ମନ୍ମନା ଭବ ଏବଂ ମଧ୍ୟାଜୀ ଭବର ଡବଲ ମନ୍ତ୍ର। ବାବା କେତେ ଭଲ ଉପାୟ ବତାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲା ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର୍, ପ୍ରଥମ ନମ୍ବର, ଏହି ପୁରୁଣା ଦୁନିଆରେ ରହି ପୁରୁଷାର୍ଥ କରି ସର୍ବଗୁଣ ସମ୍ପନ୍ନ ନିଶ୍ଚିତ ହେବାକୁ ପଡିବ। ଏହି ପୁରୁଣା ଦୁନିଆ ବା ପୁରୁଣା ଶରୀର ସହିତ ମନ ଲଗେଇବାର ନାହିଁ, ଭାଗ୍ୟବାନ ହେବାର ଅଛି। ଦ୍ୱିତୀୟ ପଏଣ୍ଟ, ଆତ୍ମ ଅଭିମାନୀ ଏବଂ ପରମାତ୍ମ ଅଭିମାନୀ ହୋଇ ରହିବାକୁ ହେବ। ଏହି ମହାବିନାଶ ସମୟରେ ବାବାଙ୍କୁ କିଛି ବି ଲୁଚେଇବାର ନାହିଁ, ଅବିନାଶୀ ଡାକ୍ତରଙ୍କ ଠାରୁ ସର୍ବଦା ପରାମର୍ଶ ନେବାକୁ ହେବ। ଆଜିର ବରଦାନ, ସଙ୍ଗ ଦୋଷ ଠାରୁ ଦୂରରେ ରହି ସର୍ବଦା ବାବାଙ୍କ ନିକଟରେ ରହିବାର ଭାଗ୍ୟ ପ୍ରାପ୍ତ କରୁଥିବା ପାସ୍ ୱିଥ୍ ଅନର୍ ହେବ। ସଙ୍ଗ ଦୋଷ ଠାରୁ ଦୂରରେ ରହି ସର୍ବଦା ବାବାଙ୍କ ନିକଟରେ ରହିବାର ଭାଗ୍ୟ ପ୍ରାପ୍ତ କରୁଥିବା ପାସ୍ ୱିଥ୍ ଅନର୍ ଭବ ବିସ୍ତାର ଯଦି ବାବାଙ୍କର ପାଖାପାଖି ରହିବାକୁ ଚାହୁଁଛ ତେବେ ସର୍ବଦା ସବୁ ପ୍ରକାରର ସଙ୍ଗ ଦୋଷଠାରୁ ଦୂରେଇ ରହିବାକୁ ହେବ। ବ୍ରାହ୍ମଣ ଜୀବନରେ ଅନେକ ପ୍ରକାରର ଆକର୍ଷଣ ପରୀକ୍ଷା ରୂପରେ ଆସିବ, କିନ୍ତୁ କେବେ ବି ସେଥିରେ ଆକର୍ଷିତ ହେବାର ନାହିଁ। ତେବେ ସଙ୍ଗଦୋଷ ମଧ୍ୟ ଅନେକ ପ୍ରକାରର ଅଛି। ବ୍ୟର୍ଥ ସଂକଳ୍ପର ବା ମାୟାର ଆକର୍ଷଣର ସଂକଳ୍ପର ସଙ୍ଗ, ମିତ୍ର ସମ୍ବନ୍ଧୀମାନଙ୍କର ସଙ୍ଗ, ବାଣୀର ସଙ୍ଗ, ଅନ୍ନଦୋଷର ସଙ୍ଗ, କର୍ମର ସଙ୍ଗ, ଏହି ସମସ୍ତ ସଙ୍ଗଦୋଷ ଗୁଡ଼ିକ ଠାରୁ ନିଜକୁ ସୁରକ୍ଷିତ ରଖିଲା ବାଲା ହିଁ ପାସ୍ ୱିଥ୍ ଅନର୍ ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଥାନ୍ତି। ସ୍ଲୋଗାନ ଅଛି, ଯଦି ତୁମେ ଫରିସ୍ତା ହୋଇଯିବ ତେବେ ପରିସ୍ଥିତି ଗୁଡ଼ିକରେ ନିଜେ ବାବା ତୁମର ଛତ୍ର ଛାୟା ହୋଇଯିବେ। ଯଦି ତୁମେ ଫରିସ୍ତା ହୋଇଯିବ ତେବେ ପରିସ୍ଥିତି ଗୁଡ଼ିକରେ ନିଜେ ବାବା ତୁମର ଛତ୍ର ଛାୟା ହୋଇଯିବେ। ଆଜିର ଅବ୍ୟକ୍ତ ଇସାରା ସର୍ବଦା ଅଚଳ ଅଟଳ ଏବଂ ଏକର ସ୍ଥିତିର ଅନୁଭବ କର। ସର୍ବଦା ଏକ୍ରସ୍ ଏବଂ ଅଚଳ ଅଟଳ ସ୍ଥିତିରେ ରହିବା ଏବଂ ଅନ୍ୟମାନଙ୍କୁ ସେହିଭଳି କରିବାର ବିଶେଷ ଶକ୍ତି ହେଲା ଡ୍ରାମାର ଜ୍ଞାନ। ଏହାକୁ ଶକ୍ତି ରୂପରେ ଧାରଣ କରିଲା ବାଲା କେବେ ବି ପରାଜିତ ହୋଇପାରିବେ ନାହିଁ, କିନ୍ତୁ ପ୍ରଥମେ ଡ୍ରାମାର ବିନ୍ଦୁ ଲଗାଇ ବ୍ୟର୍ଥ ସଂକଳ୍ପକୁ ଶୁଦ୍ଧ ସଂକଳ୍ପରେ ପରିବର୍ତ୍ତନ କର। ତାପରେ ମାୟା ଦ୍ୱାରା ଆସୁଥିବା ଅନେକ ପ୍ରକାରର ବିଘ୍ନ ଗୁଡ଼ିକୁ ଈଶ୍ୱରୀୟ ଲଗନର ଆଧାରରେ ସମାପ୍ତ କର। ଇଚ୍ଛା ଓମ୍ ଶାନ୍ତି।